ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜାତୀୟ ମହିଳା କମିଶନ ଆଉ ରାଜ୍ୟ ସରକାରଙ୍କ ତରଫରୁ ଆଜିଠାନୁ ଆଇବା 3 ତାରିଖ ତକ ଭୁବନେଶ୍ୱରର ପହିଲା ଶକ୍ତି ସମ୍ମିଳନୀ ରାଜ୍ୟ ଡବ୍ଲ୍ୟୁଡିସି ନେତୃତ୍ୱ କର୍ମଶାଳା ହେବା। ଉଦ୍ଘାଟନୀ ସମାରୋହଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଉ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ବିଜୟା ରାହତକର ପ୍ରମୁଖ ଉପସ୍ଥିତ ରହିକରି କାର୍ଯ୍ୟକ୍ରମକେ ଉଦ୍ଘାଟନ କରିବେ। ସମନ୍ୱୟ ସମ୍ବାଦ ସଂକଳ୍ପ ସମାଧାନ ଶୀର୍ଷକ ବିଷୟବସ୍ତୁକୁ ନେଇକରି ଆୟୋଜିତ ସମ୍ମିଳନୀଟି 25 ରାଜ୍ୟର ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ, କମିଶନର, ବରିଷ୍ଠ ଅଧିକାରୀ ଆଉ ସମ୍ପୃକ୍ତ ଅଂଶୀଦାରମାନେ ଯୋଗଦେବେ। କାର୍ଯ୍ୟକ୍ରମର 2 ନମ୍ବର ଦିନେ ଶକ୍ତି ଶୋ ଆତ୍ମରକ୍ଷା ପରେଡ୍ର ଆୟୋଜନ କରାଯିବା, ଯେଉଁଥି 300 ଜଣ ସ୍ୱୟଂସହାୟକ ଗୋଷ୍ଠୀର ମହିଳା ଯୋଗ ଦେଇକରି ନିଜର କୌଶଳ ପ୍ରଦର୍ଶନ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀ ଗସ୍ତଥି ଯିବେ। ଗସ୍ତ ସମୟଥି ମୁଖ୍ୟମନ୍ତ୍ରୀ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟର 2 ଦିନିଆ ଶିଖର ସମ୍ମିଳନୀଟି ଯୋଗଦେବେ। ଏହି ସମ୍ମିଳନୀଟି ସବୁ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଆଉ ଜଳସମ୍ପଦ ମନ୍ତ୍ରୀମାନେ ଯୋଗଦେବେ। ସମ୍ମିଳନୀର 2 ନମ୍ବର ଦିନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଦେଶେ ଚିପ୍ ତିଆରି ଇକୋସିଷ୍ଟମ୍କେ ପ୍ରୋହିତ କରବାର ଲାଗି ସରକାର ସେମିକନ୍ 2.0 ଯୋଜନାର ଅଧିସୂଚନା ଜାରି କରିଛନ୍। ଏଥିଲାଗି 1,27,000 କୋଟି ଟଙ୍କା ବ୍ୟବହାର କରାଯାଇଛି ବୋଲି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀର ଗଣମାଧ୍ୟମକେ କହିଛନ୍। ଏହି ଯୋଜନା ଜରିଏ ଆଇବା ଦିନେ ଭାରତ ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପ ବଜାରଥି ପାଖାପାଖି 10% ଅଂଶୀଦାର ହୋଇପାରବା ବୋଲି ସେ କହିଛନ୍। 2026-27 ଆର୍ଥିକ ବର୍ଷର ପହିଲା ତ୍ରୟମାସିକଥି ଦେଶ ପ୍ରକୃତ ମୋଟ ଘରୋଇ ଉତ୍ପାଦ ରିଏଲ୍ ଜିଡିପି 7.8% ବଢ଼ିଛି। ଏ ବାବଦେ କେନ୍ଦ୍ର ପରିସଂଖ୍ୟାନ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ତରଫରୁ ଏପ୍ରିଲ୍ରୁ ଜୁନ୍ ମାସ ତକ୍ ଜିଡିପିର ଆକଳନ ବାହାର କରାଯାଇଛି। ଗଲା ଆର୍ଥିକ ବର୍ଷରେ ସମାନ ସମୟଥି ଏହି ଅଭିବୃଦ୍ଧି ହାର 6.9% ଥିଲା। ବିଶ୍ୱସ୍ତରର ଅନିଶ୍ଚିତତା ଦେଖାଦେଇଥିଲେ ବି ଦେଶର ଏହି ଉପଲବ୍ଧି ଲୋକମାନଙ୍କର ସାମୁହିକ ଶକ୍ତି ଓ ଦୃଢ଼ତାକେ ଦର୍ଶାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ଜରିଏ କହିଛନ୍। ରାଜ୍ୟର ସରକାରୀ ମେଡିକାଲ ଆଉ ଇଞ୍ଜିନିୟରିଂ କଲେଜନ ଆଡମିସନ ବେଲ୍କେ ଅନୁସୂଚିତ ଜାତି ଆଉ ଜନଜାତି ବର୍ଗର ଗରିବ ମେଧାବୀ ଛାତ୍ରଛାତ୍ରୀମାନଙ୍କର ଆର୍ଥିକ ସମସ୍ୟାକେ ନଜରଥି ରଖିକରି ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶଥି ଇ ବର୍ଗର ଛାତ୍ରଛାତ୍ରୀମାନେ ନାଲେଖା ସମୟଥି ଆଉ ତାର 6 ମାସ ତକ କେନ୍ସି ଫିସ୍ ଭରବାକେ ନାଇଁ ପଡ଼େ। ଏହି ଛାତ୍ରଛାତ୍ରୀମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବୃତ୍ତି ପାଏସନ୍। ହେଲେ ବୃତ୍ତି ଟଙ୍କା ପାଇବାର ବେଲ୍କେ 3-4 ମାସ ଲାଗୁଥିବାନୁ ବୃତ୍ତି ଟଙ୍କା ପାଇଲା ଉତ୍ରୁ ସେମାନେ ଫିସ୍ ଜମା କରିପାରିବେ। ଏଥିଲାଗି ସରକାରଙ୍କ ତରଫରୁ ଖୁବ୍ ଜଲ୍ଦି ମାର୍ଗଦର୍ଶିକା ଜାରି କରାଯିବା ବୋଲି ଜଣାପଡ଼ିଛି। ଶିକ୍ଷା ଅଧିକାର ଆଇନ 12(1)(ଗ) ଅନୁସାରେ ବେସରକାରୀ ବିଦ୍ୟାଳୟର ଆର୍ଥିକ ହିସାବରେ ଦୁର୍ବଳ ଛୁଆମାନଙ୍କୁ ମାହାଲିଆ ପାଠପଢ଼ା ଲାଗି ଆର୍ଟିଇ ପାରଦର୍ଶୀ ପୋର୍ଟାଲ୍ଥି ଆବେଦନପତ୍ର ମଗାଯାଇଥିଲା। ଗଲା ଅଗଷ୍ଟ 14 ମୂଲ କରିକରି 27 ତାରିଖ ତକ 999 ଆବେଦନ ଆସିଥିଲା, ଯେଉଁଥିରୁ ବ୍ଲକ ଶିକ୍ଷା ଅଧିକାରୀମାନଙ୍କର ଯାଞ୍ଚ କଲାପରେ 629 ଜଣ ଛାତ୍ରଛାତ୍ରୀଙ୍କୁ ବଛାଯାଇଛି। ଏହି ଆବେଦନପତ୍ରମାନଙ୍କୁ ପାରଦର୍ଶୀ ପୋର୍ଟାଲ୍ ଜରିଏ ହୋଇଥିବା ଲଟେରୀଥି 501 ଜଣ ଛାତ୍ରଛାତ୍ରୀଙ୍କୁ ନାଁ ଲେଖା ଲାଗି ବଛାଯାଇଛି। ବେସରକାରୀ ବିଦ୍ୟାଳୟମାନଙ୍କେ ଆଜିଠାନୁ 19 ତାରିଖ ଭିତରେ ନାଁ ଲେଖାଯିବା, ଯେଉଁଟାକି ପୂରାପୂରି ମାହାଲିଆ ହେବା। ପଞ୍ଚାୟତି ଅନୁସୂଚିତ ଅଞ୍ଚଳ ସମ୍ପ୍ରସାରଣ ଆଇନ ପେସା ଲାଗୁ କରିବା ଲାଗି ରାଜ୍ୟ ସରକାର ସବୁ ପ୍ରକାର ବୈଷୟିକ ଆଉ ପ୍ରଶାସନିକ ପ୍ରସ୍ତୁତି ଶେଷ କରିଛନ୍। ଆଇବା କ୍ୟାବିନେଟ୍ ବୈଠକଟି ଏ ବାବଦେ ପ୍ରସ୍ତାବ ଅଣାଯିବା। ପାଖାପାଖି ମାସେ ଭିତରେ ରାଇଜେ ପେସା ଆଇନ ଲାଗୁ ହେବା ବୋଲି ସୁନ୍ଦରଗଡ଼ ଜିଲ୍ଲା ଗସ୍ତତି ଆସିକରି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ଇଟା ଲାଗୁ ହେଲେ ଅଲଗା ରାଜ୍ୟମାନଙ୍କର ତୁଳନାଥି ଓଡ଼ିଶାର ଆଦିବାସୀମାନେ ଅଧିକା ଉପକୃତ ହେବେ ବୋଲି ମନ୍ତ୍ରୀ କହିଛନ୍। ଇନ ଜନେଇ ଦିଆଯାଇପାରେ ଯେ କେନ୍ଦ୍ର ସରକାର ଆଦିବାସୀମାନଙ୍କର ଜୀବନ ଜୀବିକା, କୌଳିକ ବୃତ୍ତି, ସଂସ୍କୃତି, ପରମ୍ପରାର ସୁରକ୍ଷା ଲାଗି 1996 ଆଦିବାସୀ ଜିଲ୍ଲାମାନଙ୍କେ ଇ ଆଇନ କାର୍ଯ୍ୟକାରୀ କରବାରକେ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବରଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଜିଲ୍ଲାର ବରଗଡ଼, ପଦମପୁର, ସୋହେଲା, ବରପାଲି, ଭେଡ଼େନ, ଅତାବିରା ଆଉ ବିଜେପୁର ଅଦାଲତ ପରିସରର ଆଇବା 12 ତାରିଖ 3 ନମ୍ବର ରାଷ୍ଟ୍ରୀୟ ଲୋକ ଅଦାଲତ ହେବା। ଏଥି ଭିନ୍ ଭିନ୍ ମାମଲାର ଶୁଣାଣି କରାଯିବା। ପାଣିପାଗ ଉତ୍ତର ବଙ୍ଗୋପସାଗର ଆଉ ତାକେ ଲାଗିକରି ଥିବା ପଶ୍ଚିମବଙ୍ଗ, ବାଂଲାଦେଶ ସମୁଦ୍ର ଖଣିନ ଗୋଟିଏ ଲଘୁଚାପ କ୍ଷେତ୍ର ବନିଛି। ଏତାର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଏବେ 24 ଘଣ୍ଟା ଭିତରେ ବରଗଡ଼ ଜିଲ୍ଲାର ଗୋଟେ କି ଯୋଡ଼େ ଜାଗାନ ଜବରନୁ ଅତି ଜବର ବର୍ଷା ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟଥି ସମ୍ବଲପୁର, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ନୂଆପଡ଼ା ଆର୍ ବଲାଙ୍ଗୀର ଜିଲ୍ଲାର ଧୁକା ପବନ ସାଙ୍ଗେ ବିଜୁଳି ମାରିକରି ବର୍ଷା ହେବାର ସମ୍ଭାବନା ରହିଛି। ମୌସୁମୀର ପ୍ରଭାବଥି ଜୁନ୍ 1 ତାରିଖରୁ ଆଜତକ ରାଇଜେ 1,154.3 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏଚଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।
ભૂખ ભૂખ.